ଗୀତ ସଂହିତା ଅଧ୍ୟାୟ ସତସ୍ତରୀ ପ୍ରଧାନ ବାଦ୍ୟକର ନିମନ୍ତେ ଜିଦୁଥୁନ୍ର ରୀତି ଅନୁସାରେ ଆସଫ୍ର ଗୀତ। ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୁକ୍ତି କରିବି, ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୁକ୍ତି କରିବି, ତହିଁରେ ସେ ମୋ ପ୍ରତି କର୍ଣ୍ଣପାତ କରିବେ। ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି, ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନହିଲା। ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମତ ହେଲା। ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି, ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। ତୁମ୍ଭେ ମୋ ଚକ୍ଷୁକୁ ଉଜାଗର କରି ରଖୁଅଛ, ମୁଁ ଏପରି ବ୍ୟାକୁଳ ଯେ କଥା କହିପାରୁନାହିଁ। ମୁଁ ପୂର୍ବକାଳର ଦିନ ସବୁ, ପୁରାତନ କାଳର ବର୍ଷ ସବୁ ଭାବନା କରିଅଛି। ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି, ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି। ପୁଣି ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା, ପ୍ରଭୁ କ'ଣ ସଦାକାଳ ପରିତ୍ୟାଗ କରିବେ, ସେ କ'ଣ ଆଉ ସୁପ୍ରସନ୍ନ ହେବେ ନାହିଁ, ତାହାଙ୍କ ଦୟା କ'ଣ ଚିରକାଳ ଲୁପ୍ତ ହେଲା, ତାହାଙ୍କ ପ୍ରତିଜ୍ଞା କ'ଣ ଚିରକାଳ ବିଫଳ ହୁଏ, ପରମେଶ୍ୱର କ'ଣ କୃପାମୟ ହେବାକୁ ପାଶୁରୀ ଅଛନ୍ତି, ସେ କ'ଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି। ତହୁ ମୁଁ କହିଲି, ଏହା ହିଁ ମୋହର ଦୁର୍ବଳତା, ମାତ୍ର ମୁଁ ସର୍ବପରିସ୍ତଙ୍କ ଦକ୍ଷିଣ ହସ୍ତର ବର୍ଷ ସକଳ ସ୍ମରଣ କରିବି, ମୁଁ ସଦାପ୍ରଭୁଙ୍କ କର୍ମ ସବୁ ଉଲ୍ଲେଖ କରିବି, ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟ କ୍ରିୟାସବୁ ସ୍ମରଣ କରିବି, ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି ଓ ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି। ହେ ପରମେଶ୍ୱର, ପବିତ୍ରତାରେ ତୁମ୍ଭର ପଥ ଥାଏ, ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ, ତୁମ୍ଭେ ଆଶ୍ଚର୍ଯ୍ୟ କର୍ମକର୍ତ୍ତା ପରମେଶ୍ୱର, ତୁମ୍ଭେ ଗୋଷ୍ଠୀମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ, ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ ଜାକୁବ ଓ ଜୋସେଫ୍ର ସନ୍ତାନଗଣକୁ ମୁକ୍ତ କରିଅଛ। ହେ ପରମେଶ୍ୱର, ଜଳରାଶି ତୁମ୍ଭଙ୍କୁ ଦେଖିଲା, ଜଳରାଶି ତୁମ୍ଭଙ୍କୁ ଦେଖି ଭୀତ ହେଲା, ମଧ୍ୟ ବାରିଧି କମ୍ପିତ ହେଲା, ମେଘମାଳ ଜଳବୃଷ୍ଟି କଲେ, ଆକାଶ ଗର୍ଜନ କଲା, ମଧ୍ୟ ତୁମ୍ଭର ତୀର ସବୁ ବ୍ୟାପ୍ତ ହେଲା, ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା, ବିଜୁଳି ଜଗତକୁ ଆଲୁଅମୟ କଲା, ପୃଥିବୀ କମ୍ପିତ ଓ ଥରହର ହେଲା, ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା, ପୁଣି ତୁମ୍ଭର ପଦଚିହ୍ନ ଜଣା ନହିଲା, ତୁମ୍ଭେ ମୂଷା ଓ ହାରଣର ହସ୍ତ ଦ୍ୱାରା ଆପଣା ଲୋକମାନଙ୍କୁ ମେଷ ପଲ ପରି ଚଳାଇଲା।